ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଗୋଟେ ଦେଶର ଶକ୍ତି ସେନର ଲୋକମାନଙ୍କର ଜ୍ଞାନ ମୂଲ୍ୟବୋଧ ଆଉ ସାମର୍ଥ୍ୟ ସିତ୍ ସିଜି କହିଲେ ଉପରାଷ୍ଟ୍ରପତି। ରାଜ୍ୟ ଉତ୍ପାଦନକେ ବଢ଼ାବାର୍ ଲାଗି ଖଣି ଲିଜ୍ଧାରୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଆଇବାକାଲଠାନୁ ମୂଲ ହେବା ରତ୍ନଭଣ୍ଡାର ଘନ୍ତିମନ୍ତି। ଓଡ଼ିଆ ପକ୍ଷ ପାଳନର ଆଜି 7 ନମ୍ବର ଦିନେ ରାଜ୍ୟର ଭିନ୍ ଭିନ୍ ଜାଗାନ ଆୟୋଜିତ ହେଇଛେ ଶିଶୁ କଥା ଦିବସ ଆଉ ସ୍ୱାସ୍ଥ୍ୟ ଲାଗି ଏକଜୁଟ ହେମା ବିଜ୍ଞାନ ସହିତ ଆଗ୍କେ ବଢ଼୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏଥର ପୁରା ଖବର। ଗୋଟେ ଦେଶର ଶକ୍ତି ସେନର ଲୋକମାନଙ୍କର ଜ୍ଞାନ ମୂଲ୍ୟବୋଧ ଆଉ ସାମର୍ଥ୍ୟ ଥିସି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍। ଦେଶର କୌଶଲ ଇକୋସିଷ୍ଟମକେ ବରକସ କରବାର କ୍ଷେତ୍ରଟି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ମୁଖ୍ୟ ଭୂମିକା ନେଉଛି ବୋଲି ନୂଆଦିଲ୍ଲୀନ ଆଜ୍ ଇଗ୍ନୋର 39 ନମ୍ବର ସମାବର୍ତ୍ତନ ଉତ୍ସବତି ଦୀକ୍ଷାନ୍ତ ଭାଷଣ ଦେଇକରି ଉପରାଷ୍ଟ୍ରପତି କହିଛନ୍। ଏନ୍ତା ଉଦ୍ୟମ ବିକଶିତ ଭାରତ 2047 ଲକ୍ଷ୍ୟ ପୂରା କରବାର ଦିଗେ ସାହାଯ୍ୟ କରବା ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍। କୋରାପୁଟ ଆଞ୍ଚଳିକ କେନ୍ଦ୍ରନ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀପ୍ରସାଦ ମିଶ୍ର ଦୀକ୍ଷାନ୍ତ ଭାଷଣ ଦେଇଛନ୍। କୋରାପୁଟ ବଲାଙ୍ଗୀର କଳାହାଣ୍ଡି ଅଞ୍ଚଳନ ଉଚ୍ଚଶିକ୍ଷାର ପ୍ରଚାର ପ୍ରସାରତି ଇଗ୍ନୋର ବଡ଼ ଭୂମିକା ରହିଛି। 7 ଜିଲ୍ଲାକେ ନେଇକରି ହେଇଥିବାର ଇ ଆଞ୍ଚଳିକ କେନ୍ଦ୍ର ସ୍ଥାନୀୟ ଇଲାକାର ସାମାଜିକ ଆର୍ଥିକ ସମସ୍ୟା ଭୌଗୋଳିକ ଦୂରତା ପାହାଡ଼ିଆ ସ୍ଥିତି ଆଉ ଆଦିବାସୀ ସମ୍ପ୍ରଦାୟର ଶିକ୍ଷାର୍ଥୀ ଦେଖାଦେଉଥିବା ଭିନ୍ ଭିନ୍ ବାଧାକେ ଦୂର କରବାର୍ତି ସାହାଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱରନ ଖଣି ଲିଜ୍ଧାରୀ ଆଉ ଶିଳ୍ପପତିମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ରାଜ୍ୟ ବଢ଼ୁଥିବା ଶିଳ୍ପାୟନ ଚାହିଦାକେ ପୂରା କରବାର୍ ଲାଗି ଲୁହାପଥର ଉତ୍ପାଦନ ବଢ଼ାବାର୍କେ ମୁଖ୍ୟମନ୍ତ୍ରୀ ବୈଠକଟି ପରାମର୍ଶ ଦେଇଛନ୍। ଶିଳ୍ପପତିମାନଙ୍କୁ ସ୍ଥାନୀୟ ଇଲାକା ଲୋକଙ୍କର ମୌଳିକ ଆବଶ୍ୟକତା ଦିଗେ ସଜାଗ ହେବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଖଣିଜ ବ୍ଲକର ତୁର୍ତ୍ତି ନିଲାମ ଲାଗି 2026-27 ବଛରର ବାର୍ଷିକ କ୍ୟାଲେଣ୍ଡର ତିଆରି କରାଯାଇଛି। ଶିଳ୍ପ ସଂସ୍ଥାପନ ଲାଗି ବ୍ୟନୀକରଣ ଜମି ବାବଦେ ଡାଟାବେସ୍ ବିଲ୍ ସଜାଯାଉଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ସହିତ ପ୍ରଶାସନିକ ଅଧିକାରୀ ଆଉ ଭିନ୍ ଭିନ୍ ଶିଳ୍ପ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶକ୍ତିଶାଳୀ ପଞ୍ଚାୟତ ସ୍ଥାୟୀ ବିକାଶର ଆଧାର ବୋଲି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଭୁବନେଶ୍ୱର କୃଷି ଭବନ ହୋଇଥିବାର ତୃଣମୂଳ ଶାସନ ଲାଗି ଦକ୍ଷତା ବିକାଶର ପୁନଃକଳ୍ପନା ଶୀର୍ଷକ କର୍ମଶାଳାତି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସଶକ୍ତ କରିବା ଲାଗି ଗୋଟିଏ ନିରନ୍ତର ଆଉ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଦେଶେ ଇହାଦେ ପାଳନ କରାଯାଉଥିବା ସାଧନା ସପ୍ତାହର ଅଂଶ ହିସାବରେ ଆଜି ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମ କର୍ମଯୋଗୀ ସରକାରୀ ଅଧିକାରୀମାନଙ୍କର ସହଯୋଗତି ପଞ୍ଚାୟତ ସ୍ତରନ ବ୍ୟାପକ ପରିବର୍ତ୍ତନ ଆସିପାରିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଏହି ଅବସରରେ ପଞ୍ଚାୟତିରାଜ କର୍ମଚାରୀମାନଙ୍କ ଲାଗି ଗୋଟିଏ କୃତ୍ରିମ ବୁଦ୍ଧିମତା ଆଧାରିତ ବିକଶିତ ପଞ୍ଚାୟତ ହ୍ୱାଟ୍ସଆପ୍ ଚାଟ୍ବଟ୍ ଆଉ ସ୍ୱତନ୍ତ୍ର ଇ ଲର୍ଣ୍ଣିଂ ମଡେଲ ଉନ୍ମୋଚନ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ 5 କେଜିଆ ଏଲ୍ପିଜି ସିଲିଣ୍ଡର ଆବଣ୍ଟନକେ ଠିକ୍ ଭାବେ କରବାର୍ ଲାଗି କେନ୍ଦ୍ର ସରକାର ତାର ଯୋଗାଣକେ ଦ୍ୱିଗୁଣା କରବାର୍ ଲାଗି ନିଷ୍ପତ୍ତି ନେଇଛନ୍। ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଡକ୍ଟର ନିରଜ ମିତ୍ତଲ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକେ ଇ ବାବଦେ ଚିଠି କରିଛନ୍। ଶ୍ରୀ ମିତ୍ତଲ କହିଛନ୍, 5 କେଜିଆ ଏଲ୍ପିଜି ସିଲିଣ୍ଡର ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯିବା ଆଉ ସେହି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ତୈଳ ବିପଣନ କମ୍ପାନୀମାନଙ୍କ ଜରିଏ ଖାଦ୍ୟ ଯୋଗାଣ ବିଭାଗ ତରଫ ଇ ସିଲିଣ୍ଡର ଦିଆଯିବା। ରାଜ୍ୟର ଚାଷୀମାନଙ୍କର ଆର୍ଥିକ ଉନ୍ନତି ଆଉ ସାମଗ୍ରିକ ବିକାଶ ଲାଗି ସରକାର ପ୍ରତିବଦ୍ଧ ଆନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ଧାନଘିନା ପ୍ରକ୍ରିୟା ଜାରି ରହିଛି। ସୂଚନା ଅନୁସାରେ ଗଲାକାଲି ତକ 77,34,000 ଅତକା ମେଟ୍ରିକ୍ ଟନ୍ ଧାନ ଘିନା ଯାଇଛି। ଏ ବାବଦେ ସରକାରଙ୍କ ତରଫ 18,81,000 ଅତକା ଚାଷୀଙ୍କନୁ ଧାନ ଘିନା ଯାଇକରି 23,311 କୋଟି ଅତକା ଟଙ୍କା ଦିଆଯାଇଛି। ଧାନଘିନା ପ୍ରକ୍ରିୟା ସମୟ ଆଇବା ଗୁରୁବାର ଦିନ ଶେଷ ହେଉଛି। ଓଡ଼ିଶା ଅଟଲ ମିଶନ ଫର ରିଜୁଭେନେସନ୍ ଆଣ୍ଡ ଅର୍ବାନ୍ ଟ୍ରାନ୍ସଫର୍ମେସନ୍ ଅମୃତ 2 ନମ୍ବର ଖେପ୍ର ସଫଲ କାର୍ଯ୍ୟକାରିତାଟି ଦେଶର ପହିଲା ଠାନେ ରହିଛି। ସହରାଞ୍ଚଳର ଫି ପରିବାରକେ ପିଇବାର ପାଇଁ ଜଳାଶୟମାନଙ୍କର ପୁନରୁଦ୍ଧାର କ୍ଷେତ୍ରନ ରାଜ୍ୟର ଇ ପ୍ରଦର୍ଶନ ଗୋଟିଏ ନୂଆ ମାଇଲ ଖୁଣ୍ଟା ସ୍ଥାପନା କରିଛି। ଏପତକ ପାଖାପାଖି 4,030,18,00,000 ଟଙ୍କା ଖର୍ଚ୍ଚାତି 345 ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ସେ ଭିତରୁ 49 ପ୍ରକଳ୍ପ ପୂରା ହୋଇଥିବାର ବେଳେ ଆଉ ସବୁ ପ୍ରକଳ୍ପର କାମ ଜାରି ରହିଛି। ଏହି ସଫଳତା ବାବଦେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ଫି ପରିବାରକେ ନିରାପଦ ପିଇବାର ପାଇଁ ଯୋଗାବାର ଆଉ ସହରମାନଙ୍କୁ ସକ୍ଷମ କରବାରଟା ପ୍ରାଥମିକତା, ବିକଶିତ ଓଡ଼ିଶା ଗଠନ ଦିଗେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଆଧାରତୀ ଗଲା ମାସ 25 ତାରିଖ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବାର ଅଳଙ୍କାର ଆଉ ମୂଲ୍ୟବାନ ସାମଗ୍ରୀର ଗନ୍ତି କାମ ମୂଲିଥିଲା। ଆଇବା କାଲିଠାନୁ ଏପ୍ରିଲ 11 ତାରିଖ ତକ ତାର ଉତ୍ତରୁ 13 ତାରିଖ 16 ଆଉ 18 ତାରିଖ ଦିନ ଇ କାମ କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ତାର ଉତ୍ତରର ଗନ୍ତି ଦିନ ମାନ ଇ ଖେପ ଉତ୍ତରୁ ଘୋଷଣା କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଜରୁରୀ ବୈଠକ ଚାଲୁଛି। ଆଇବା 20 ତାରିଖ ପବିତ୍ର ଅକ୍ଷିତୃତୀୟା ଅବସରରେ ମହାପୁରୁମାନଙ୍କର ଚନ୍ଦନ ଯାତ୍ରା ସହିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ କାମର ଶୁଭାରମ୍ଭ ହେବା। ସେହିଦିନ ଚନ୍ଦନଯାତ୍ରା ବିଲ୍ ହେବାରକେ ଥିବାର ବେଳେ ବୈଠକଟି ଯାତ୍ରାର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବା। ଇତାର ସହିତ ଆଇବା କାଲି 2 ନମ୍ବର ଖେପ ରତ୍ନ ଅଳଙ୍କାରର ଗନ୍ତି କାମ କରାଯିବା। ସେ ବାବଦେ ବିଲ୍ ବୈଠକଟି ଖାସ୍ ଆଲୋଚନା କରାଯିବା। ବୈଠକଟି ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହିତ ଭିନ୍ ଭିନ୍ ନିଯୋଗର ସେବାୟତ ଆଉ ପ୍ରତିନିଧିମାନେ ଉପସ୍ଥିତ ଅଛନ୍। ଓଡ଼ିଆ ପକ୍ଷ ପାଳନର 7 ନମ୍ବର ଦିନେ ଆଜି ଶିଶୁ କଥା ଦିବସ ପାଳନ କରାଯାଇଛି। ଏ ଅବସରରେ ରାଜ୍ୟର ବିଦ୍ୟାଳୟମାନଙ୍କେ ବର୍ଣ୍ଣବୋଧ, ଶିଶୁଲେଖା ବହି ଆଉ ଭାଗବତ ବହି ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆଉ ଜିଲ୍ଲା ପ୍ରଶାସନର ସହଯୋଗରେ କାର୍ଯ୍ୟକ୍ରମମାନ କରାଯାଇଛି। ଓଡ଼ିଆ ଭାଷା ଆଉ ସାହିତ୍ୟର ପ୍ରଚାର ପ୍ରସାର ସହିତ ଓଡ଼ିଆ ସଂସ୍କୃତି, ପରମ୍ପରା ଆଉ ଭିନ୍ ଭିନ୍ ଲୋକଗାଥା ବାବଦେ ସାଧାରଣ ଲୋକ ଜନାବାର ଉଦ୍ଦେଶ୍ୟ ଏହି ଓଡ଼ିଆ ପକ୍ଷ ପାଳନର ଗୁରୁତ୍ୱ ରହିଛି। ଛୁଆମାନଙ୍କର ଭିତରେ ସୃଜନଶୀଳତା ଆଉ ମାତୃଭାଷା ଲାଗି ଆଗ୍ରହ ବଢ଼ାବାର ଶିଶୁ କଥା ଦିବସର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଓଡ଼ିଆ ଭାଷା ସଂସ୍କୃତିକେ କଥାନି ଜରିଏ ଆଇବା ପିଢ଼ିନ ପହଞ୍ଚାବାର ଉଦ୍ଦେଶ୍ୟ ଏହି ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ଆଜ୍ ଭିନ୍ ଭିନ୍ ସ୍କୁଲ୍ନ ବର୍ଣ୍ଣବୋଧ ବହି ବଣ୍ଟାଯାଇଛି। ମୁର୍ଶୁଣ୍ଡି ଗାନ ହେଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇକରି ଓଡ଼ିଆ ଭାଷାର ଐତିହ୍ୟକେ ସଂରକ୍ଷଣ କରବାର ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ଭାଷାଗତ ଶିକ୍ଷା ଆଉ ବିକାଶ ଦିଗେ ବର୍ଣ୍ଣବୋଧ ସାହାଯ୍ୟ କରବା ବୋଲି ସେ ମତ ଦେଇଛନ୍। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ବର୍ଣ୍ଣବୋଧ ବଣ୍ଟନ ଆଉ ବର୍ଣ୍ଣବୋଧ ଉତ୍ସବ ହୋଇଯାଇଛି। ଏ ଅବସରରେ ଭିନ୍ ଭିନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ପୌର ପରିଷଦ ତରଫରୁ ବାଳକ ପ୍ରାଥମିକ ବିଦ୍ୟାଳୟନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବହି ବାଣ୍ଟିଛନ୍। ଜନସ୍ୱାସ୍ଥ୍ୟ ଲାଗି ସଭେ ମିଶିକରି ଚେଷ୍ଟା କରବାର ସହିତ ଏ ଦିଗେ ଲୋକକୁ ସଚେତନ କରବା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥାକେ ଆହୁରି ବରକସ କରବାର ଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ଲାଗି ଏକଜୁଟ ହେମା, ବିଜ୍ଞାନ ସାଙ୍ଗେ ଆଗ୍କେ ବଢ଼୍ମା ବୋଲି ଆଜିର ଦିବସର ବାର୍ତ୍ତାଟି ଆହ୍ୱାନ ଦିଆଯାଇଛି। ନବଜାତ ଶିଶୁ ଆଉ ପ୍ରସୂତି ମହିଳାମାନଙ୍କର ମୃତ୍ୟୁ ରୋକିବାର ସହିତ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅଧିକା ଧ୍ୟାନ ଦେବାଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ହେ। 1950 ମସିହାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଫି ବଛରେ ଗୋଟିଏ ଖାସ୍ ବାର୍ତ୍ତା ଉପରେ ଜୋର ଦିଆଯାଇକରି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବୁର୍ଲା ଭୀମସାର ସାମାଜିକ ପ୍ରତିଷେଧକ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ସ୍ମିତା କୁମାରୀ ପଣ୍ଡା କହିଛନ୍,
ଆଜି ଆମର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସବୁ ବର୍ଷ ଗୋଟେ ବାର୍ତ୍ତା ଦିଆଯାଇଛି। ଆଜିର ବାର୍ତ୍ତା ହେଲା ସ୍ୱାସ୍ଥ୍ୟ ପାଇଁ ସମସ୍ତେ ବିଜ୍ଞାନ ସହିତ। ଏଟାର ଅର୍ଥ ହେଲା ସବୁ ସ୍ତରର ଲୋକମାନେ ଏକଜୁଟ ହେବେ ସୁସ୍ଥ ମଣିଷ, ସୁସ୍ଥ ପ୍ରାଣୀ ଓ ସୁସ୍ଥ ପରିବେଶ ଗଠନ ଲାଗି ବିଜ୍ଞାନ ସମସ୍ତ ପଦକ୍ଷେପ ନେବେ। ବିଜ୍ଞାନ ମାନେ ପ୍ରମାଣ ଓ ପରୀକ୍ଷା ଉପରେ ଆଧାରିତ ସତ୍ୟ। ଜନସ୍ୱାସ୍ଥ୍ୟର ସୁରକ୍ଷା ବିଭିନ୍ନ ଦିଗରେ ବିଜ୍ଞାନ ସଫଳ ଯୋଗଦାନ ଦେଇପାରେ। ରୋଗର କାରଣ, ରୋଗର ନିର୍ଣ୍ଣୟ, ରୋଗର ନିଦାନ, ରୋଗର ପ୍ରତିଷେଧକ ବ୍ୟବସ୍ଥା, ପରିବେଶ ସୁରକ୍ଷା, ପଶୁ ସ୍ୱାସ୍ଥ୍ୟ, ସାମାଜିକ ସ୍ୱାସ୍ଥ୍ୟ ସଚେତନତା ପ୍ରତିଟି କ୍ଷେତ୍ରରେ ବୈଜ୍ଞାନିକ ପ୍ରୟୋଗ ସଫଳତା ଆଣିଦେଇଛେ। ସେଥିଲାଗି ଆମେ ବୈଜ୍ଞାନିକ ସମସ୍ତ କାର୍ଯ୍ୟକ୍ରମ ସବୁ ହାତକୁ ନେବା ଦରକାର, ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଏବଂ ଜନସ୍ୱାସ୍ଥ୍ୟ ଠିକ୍।
ଏ ଅବସରରେ ସରକାରୀ, ବେସରକାରୀ ଆର୍ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ତରଫରୁ ଭିନ୍ ଭିନ୍ ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଚାଲିଥିବାର 69ତମ ଜାତୀୟ ବିଦ୍ୟାଳୟ ସମୂହ ରଗ୍ବି ଚମ୍ପିୟନ୍ସିପ୍ର 17 ବଚନରୁ କମ୍ ବାଳିକା ବର୍ଗତି ଓଡ଼ିଶା ଦଳ ଚମ୍ପିୟାନ୍ ହୋଇଛି। ସେନ୍ତା 17 ବଚନରୁ କମ୍ ବାଳକ ବର୍ଗତି ବିହାର ଦଳ ଚମ୍ପିୟାନ୍ ହୋଇଛି। ଇନ ଜନେଇ ଦିଆଯାଇପାରେ ଯେ ଆଇବା 9 ଆଉ 10 ତାରିଖ ଦିନ 14 ବଚନରୁ କମ୍ ବାଳକ ଆଉ ବାଳିକା ବର୍ଗର ପ୍ରତିଯୋଗିତା ହେବା। ପାଣିପାଗ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଆଇବା 4 ଦିନ ତକ କାଲବୈଶାଖୀ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ସବୁ ଜିଲ୍ଲାନ ଧୁକାଗଡ଼ି ଆଉ ବର୍ଷାକେ ନେଇକରି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଟେ ଦେଶର ଶକ୍ତି ସେନର ଲୋକମାନଙ୍କର ଜ୍ଞାନ, ମୂଲ୍ୟବୋଧ ଆଉ ସାମର୍ଥ୍ୟ ଥିସି ବୋଲି କହିଲେ ଉପରାଷ୍ଟ୍ରପତି। ରାଜ୍ୟ ଉତ୍ପାଦନକେ ବଢ଼ାବାର ଲାଗି ଖଣି ଲିଜ୍ଦାରୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଆଇବା କାଲିଠାନୁ ମୂଲ ହେବା ରତ୍ନଭଣ୍ଡାର ଗନ୍ତିମନ୍ତୀ। ଓଡ଼ିଆ ପକ୍ଷ ପାଳନର ଆଜିର 7 ନମ୍ବର ଦିନେ ରାଜ୍ୟର ଭିନ୍ ଭିନ୍ ଜାଗାନ ଆୟୋଜିତ ହୋଇଛି ଶିଶୁ କଥା ଦିବସ। ଆଉର୍ ସ୍ୱାସ୍ଥ୍ୟ ଲାଗି ଏକଜୁଟ ହେମା, ବିଜ୍ଞାନ ସହିତ ଆଗ୍କେ ବଢ଼୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଆଜିର ଆଞ୍ଚଳିକ ଖବର ଇଣୁ ଶେଷ ହେଲା। ଜୁହାର।